ଜୟ ଜଗନ୍ନାଥ। ଆଜି ଆସନ୍ତୁ ଶୁଣିବା ଭାଗବତ ମହିମା ବିଷୟରେ। ଗୋଟିଏ ଗାଁରେ ସନାତନ ନାମରେ ଲୋକଟିଏ ରହୁଥିଲା। ଚୋରି ଡକାୟତି କରି ସେ ତାର ପରିବାରର ଭରଣ ପୋଷଣ କରେ। ଡାକ ନାମ ତାର ଥିଲା ଶନି। ଗାଁ ସାରା ତାକୁ ସମସ୍ତେ ଶନିଆ ନାମରେ ଚିହ୍ନନ୍ତି। ଦିନକର କଥା, ଶନିଆର ଦେହ ବହୁତ ଖରାପ ହେଲା। ରାତିରେ ସେ ଆଉ ଡକାୟତି କରିବାକୁ ଯାଇପାରିଲା ନାହିଁ। ପରଦିନ ସକାଳୁ ଶୁଣିବାକୁ ପାଇଲା ଶନିଆ ତାର ପାଖ ଗାଁରେ ଭାଗବତ ସପ୍ତାହ ହେବ। ଭାଗବତ ଗାଦି ବସିବେ, ଭାଗବତ ପାଠ ହେବ, ପଣ୍ଡିତ ସବୁ ଆସି ଭାଗବତ ପାରାୟଣ ଓ ବ୍ୟାଖ୍ୟା କରିବେ। ଆଖପାଖ ସବୁ ଗାଁରୁ ଲୋକେ ଆସି ସେଠାରେ ରୁଣ୍ଡ ହୋଇ ଭାଗବତ ଶୁଣିବେ। ଖବରଟା ପାଇ ଶନି ବଡ଼ ଖୁସି ହୋଇଗଲା। ମନେ ମନେ ଭାବିଲା, ଆରେ ଏହା ହିଁ ତ ଡକାୟତି କରିବା ପାଇଁ ସୁବର୍ଣ୍ଣ ସୁଯୋଗ। ମାତ୍ର ଦେହଟା ତ ଭଲ ଲାଗୁନି, କ'ଣ କରିବି ଯେ। ବହୁ ଗୋଳେଇ ଘାଣ୍ଟି ହୋଇ ଶେଷକୁ ଶନିଆ ସ୍ଥିର କଲା ଯେ ସେ ଆଜି ଆଉ ଚୋରି କରିବା ପାଇଁ ଯିବ ନାହିଁ ଏବଂ ସେହି ସମୟରେ ଯାଇ ଭାଗବତ ଶୁଣିବ। ଏହା ବିଚାରି ସେଦିନ ସନ୍ଧ୍ୟାକୁ ଶନିଆ ଯାଇ ଭାଗବତ ଗାଦିରେ ପହଞ୍ଚିଲା। ଶୀତ ଦିନ, ଶନିଆ ଘୋଡ଼ା ଘୋଡ଼ି ହୋଇ ଗୋଟିଏ କଣରେ ଯାଇ ବସିଲା। ପୁରାଣ ପଣ୍ଡା ଭାଗବତ ବ୍ୟାଖ୍ୟା କରୁଥାନ୍ତି, ଲୋକେ ମନ ଦେଇ ସମସ୍ତେ ଶୁଣୁଥାନ୍ତି। ସେଦିନ ଭାଗବତର ଦଶମ ସ୍କନ୍ଧ ଗୋପଲୀଳା ଚର୍ଚ୍ଚା ହେଉଥାଏ। କଂସ କାରାଗୃହରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଓ ତାଙ୍କ ବାଲ୍ୟଲୀଳାକୁ ପୁରାଣ ପଣ୍ଡା ଅତି ସୁନ୍ଦର ଭାବେ ବର୍ଣ୍ଣନା କରୁଥାନ୍ତି। ଭଗବାନଙ୍କ ଲୀଳା ଶ୍ରବଣରେ ଶ୍ରୋତାଙ୍କ ଚକ୍ଷୁ ଛଳ ଛଳ ହୋଇ ପଡ଼ୁଥାଏ। ପୁଣି ପୁରାଣ ପଣ୍ଡା ବଖାଣି ବସିଲେ ମା ଯଶୋଦା କିପରି କୃଷ୍ଣଙ୍କୁ ବେଶ କରୁଛନ୍ତି। କୃଷ୍ଣଙ୍କ ଶରୀରରେ ମୟୂର ଚୂଳ, ହାତରେ ସୁନା କଙ୍କଣ, ଆଙ୍ଗୁଠିରେ ସୁନା ମୁଦି, କାନ, ନାସା, ଅଣ୍ଟା, ଗଳା ସବୁଥିରେ ସୁନା ଗହଣା, ସୁବର୍ଣ୍ଣର ମୁରଲୀ ଏବଂ ସୁବର୍ଣ୍ଣର ଝୁଣ୍ଟିଆ ପିନ୍ଧାଇ ପୁଅକୁ ମା ଅପୂର୍ବ ବେଶ କରିଦେଲେ। ପୁରାଣ ପଣ୍ଡାଙ୍କ ବାଳକୃଷ୍ଣଙ୍କ ରୂପର ସୁନ୍ଦର ବର୍ଣ୍ଣନା ଶୁଣି ସମସ୍ତ ଶ୍ରୋତା ଭାବବିହୁଳ ଭାବେ ଗଦଗଦ ହୋଇ କାନ୍ଦି ପକାଇଲେ। ଆରେ, ବାଳଗୋପାଳଙ୍କ ଦେହରେ ଏତେ ସବୁ ଅଳଙ୍କାର ଛାଇ ହୋଇଯାଇଛି, ଏକଥା ଶନି ଶୁଣିଲା। ମନେ ମନେ ଭାବିଲା, ଆରେ ମୁଁ କେଡ଼େ ବୋକାଟାକିରେ, ରାତି ସାରା ଏତେ ପରିଶ୍ରମ କରି ପୁଣି ବାର ସିନ୍ଧି କରି ମୁଁ ଯାହା ନ ପାଉଛି, ଏ ବାଳଗୋପାଳ ଟୋକାଟା ପାଖକୁ ଚାଲିଗଲେ ତ ତାର ଢେର ଗୁଣ ମୋତେ ଏକାବେଳେ ମିଳିଯିବ, ଏତେ ଶ୍ରମ କରି ଲାଭ କ'ଣ। ଶନିଆ ମନକୁ ଚିନ୍ତା ଘାରିଲା, ଟୋକାଟା ପାଖକୁ ଯିବି ଓ ତାଠାରୁ ସମସ୍ତ ଅଳଙ୍କାର ଘେନି ଆସିବି, ହେଲେ ସେ ବାଳଗୋପାଳ ସୁନ୍ଦରିଆ ଟୋକାଟା ରହୁଛି କେଉଁଠି। ବୋଧ ହୁଏ ପୁରାଣ ପଣ୍ଡା ତା ଠିକଣା ଜାଣିଥିବେ, ତାଙ୍କୁ ପଚାରିଲେ ସେ ନିଶ୍ଚୟ କହିଦେବେ। ସେଦିନ ଭାଗବତ ପାରାୟଣ ଶେଷ ହେଲାରୁ ଲୋକମାନେ ଜେଝା ଘରକୁ ଚାଲିଗଲେ। ଶନିଆ ଜଗି ବସିଥାଏ ପୁରାଣ ପଣ୍ଡାକୁ। ପୁରାଣ ପଣ୍ଡା ଆସ୍ଥାନ ଛାଡ଼ି ନିଜ ଘରକୁ ବାହାରିଲେ। ଶନିଆ ଚୁପଚାପ ଚାଲିଥାଏ ତାଙ୍କ ପଛରେ। କିଛି ବାଟ ଗଲା ପରେ ଏକ ନିଛାଟିଆ ଜାଗା ପଡ଼ିଲା। ସେଇଠି ଶନିଆ ପଣ୍ଡାଙ୍କ ଆଗକୁ ଚାଲିଆସି କହିଲା, ପଣ୍ଡା ଗୋସେଇ, ମୁଁ ଶନିଆ ଡକାଇତ ଗୋସେଇଙ୍କ ପିଳେଇ ପାଣି। ବରଡ଼ା ପତ୍ର କରି ଥରିବାକୁ ଲାଗିଲେ। ଶନିଆ ପଣ୍ଡାଙ୍କୁ କହିଲା, ଆଜ୍ଞା ଭୟ କରନ୍ତୁ ନାହିଁ, ମୁଁ ଆପଣଙ୍କର କିଛି କ୍ଷତି କରିବି ନାହିଁ। ଆପଣ ଆଜି ଯେଉଁ ବାଳଗୋପାଳର କଥା ଆଲୋଚନା କରୁଥିଲେ ତାରି ଠିକଣା ଟିକିଏ ମୋତେ କହିଦିଅନ୍ତୁ, ମୁଁ ତା ପାଖକୁ ଯିବି। ପଣ୍ଡାଙ୍କ ପାଟି ଖନି ବାଜି ଯାଉଥାଏ। ଥଙ୍ଗଥଙ୍ଗ ହୋଇ ଗୋସେଇ କହିଲେ, ଆରେ ସିଏ ତ ବୃନ୍ଦାବନରେ ରୁହେ, ତା ପାଖକୁ ସତରେ ତୁ କ'ଣ ଯାଇପାରିବୁ। ହଉ, ତୁ ମନ କରିଛୁ ଯଦି ଚେଷ୍ଟା କର, ଗୋସେଇ ଏହା କହି ସେଠୁ ଚାଲିଗଲେ। ଶନିଆ ଚାଲିଲା ଘରକୁ। ଶନିଆ ଘରେ ଯାଇ ନିଜ ସ୍ତ୍ରୀ ପିଲା ଛୁଆଙ୍କୁ ବାଳଗୋପାଳ ତା ଗହଣା କଥା କହି ବାହାରି ପଡ଼ିଲା ବୃନ୍ଦାବନକୁ। କେତେ ଦିନ ଚାଲି ଚାଲି ସେ ଯାଇ ପହଞ୍ଚିଲା ବୃନ୍ଦାବନରେ। କାହାକୁ ପଚାରିବ ସେ ବାଳଗୋପାଳ କଥା। ସନ୍ଧ୍ୟା ହୋଇ ଆସୁଥାଏ, ଜଣେ ସାଧୁଙ୍କୁ ଶନିଆ ଭେଟିଲା। ସାଧୁଙ୍କୁ ଶନିଆ ପଚାରିଲା, ବାବା ମୁଁ ଅନେକ ଦୂରରୁ ଚାଲି ଚାଲି ଆସିଛି, ଟିକିଏ ବାଳଗୋପାଳ ସହ ଭେଟ କରନ୍ତି, ସେ ଏଇଠି ରୁହେ ବୋଲି ମୁଁ ଶୁଣି ଆସିଛି, ଦୟାକରି ଆପଣ ଟିକିଏ କୁହନ୍ତେନି ଗୋପାଳ ସହିତ କେମିତି ଭେଟ ହୋଇପାରିବ। ଶନିଆର ନିର୍ମଳ ଭାବ ଉତ୍କଣ୍ଠା ଦେଖି ସାଧୁ ଗୋସେଇ କହିଲେ, ଏଇ ତ ଏବେ ଗୋଧୂଳି ବେଳା, ଗୋଧନ ବାହୁଡ଼ା ବେଳ, ବାଳଗୋପାଳ ଏବେ ଗୋଧନ ବାହୁଡ଼େଇ ଏଇ ବାଟ ଦେଇ ଯିବ। ସାଧୁଙ୍କ ଠାରୁ ଏହା ଶୁଣି ଶନିଆ ସେଇଠି ସତୃଷ୍ଣ ନୟନରେ ବାଳଗୋପାଳଙ୍କୁ ଜଗି ରହିଲା। କିଛି ସମୟ ପରେ ଶନିଆ ଦେଖିଲା ସଖାମାନଙ୍କ ସହ ବାଳଗୋପାଳ ଖେଳି ଖେଳି ଆସୁଛି। ସେ ଆସି ଶନିଆ ପାଖରେ ଅଟକିଗଲେ। ଶନିଆ ଦେଖୁଛି, ଆହ କି ଭୁବନ ମୋହନ ରୂପ ଟିକି ଟୋକାଟାର, ମୁଣ୍ଡରେ ମୟୂର ଚନ୍ଦ୍ରିକା, ହସ୍ତରେ ବଂଶୀ, ସର୍ବାଙ୍ଗ ନାନା ଅଳଙ୍କାର ବିଭୂଷିତ, ଠିକ୍ ପଣ୍ଡା ଗୋସେଇ ଯେମିତି ବର୍ଣ୍ଣନା କରିଥିଲେ ସେମିତି। ସନିଆ ଅପଲକ ନେତ୍ରରେ ଚାହିଁ ରହିଥାଏ ତା ଖୋଜୁଥିବା ବାଳଗୋପାଳଙ୍କୁ। ବାଳଗୋପାଳ ମୃଦୁ ମୃଦୁ ହସି ସନିଆ ପାଖେ ଆସି କହିଲେ, ନେ ରେ ସନିଆ, ମୋ ପାଦର ନୁପୁର ନେଇଯା। ସନିଆ କହିଲା, ଏ ନୁପୁର ତୋ ପାଦରେ କେଡ଼େ ସୁନ୍ଦର ଦିଶୁଛି, ମୁଁ ତାକୁ ନେଇଗଲେ ତୋ ପାଦ ଅସୁନ୍ଦର ହୋଇଯିବ ରେ। ନାଇଁ ନାଇଁ, ମୁଁ ତାକୁ ନେବିନି। ପୁଣି ବାଳଗୋପାଳ କହିଲେ, ନେଇଯାରେ ସନେଇ ମୋ ବଂଶୀ, ମୋ ହାର, ମୋର ଏ କଙ୍କଣ। ସନେଇର ସେହି ଗୋଟିଏ କଥା, ନାଇଁ ରେ, ମୁଁ ଏହାକୁ ନେବି ନାହିଁ, ତତେ ଏସବୁ କେଡ଼େ ସୁନ୍ଦର ମାନୁଛି। ଗୋପାଳଙ୍କର ଭୁବନ ମୋହନ ରୂପ ସାଙ୍ଗକୁ ତାଙ୍କ ମିଠା ମିଠା ବଚନ ଶୁଣି ସନିଆ ଡାକୁର ପାଷାଣ ହୃଦୟଟା ତରଳିବା ଆରମ୍ଭ କରିଥାଏ। ସେ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ, ଭୋ ଭୋ କରି କାନ୍ଦି କାନ୍ଦି ଲୋଟି ପଡ଼ିଲା ପ୍ରଭୁଙ୍କ ପାଦ ତଳେ। ଥାଉ ପ୍ରଭୁ, ଏ ଅଳଙ୍କାର ସବୁ ତୁମରି ଅଙ୍ଗରେ ଶୋଭା ପାଉଥାଉ, ଆଉ ତୁମରି ଏହି ଭୁବନ ମୋହନ ରୂପ ଯୁଗ ଯୁଗ ପାଇଁ ମୋ ନେତ୍ର ପଥରେ ରହିଥାଉ। ଏମିତି କହି କାନ୍ଦି କାନ୍ଦି ତା ମନ ଉଶ୍ୱାସ ହୋଇଗଲା, ହୃଦୟରେ ଭରିଗଲା ଯୁଗପତ ଆନନ୍ଦ। ସନିଆର ସେଦିନ ଜୀବନର ମୋଡ଼ ବଦଳିଗଲା। ସାମାନ୍ୟ ଟିକେ ଭାଗବତ ସତ୍ସଙ୍ଗ କରିବାରେ ଏହା ହିଁ ହେଉଛି ଈଶ୍ୱରାନୁଭୂତି ଓ ଈଶ୍ୱର ପ୍ରାପ୍ତି। କଥାରେ ଅଛି, ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ। ଶ୍ରୀମଦ୍ ଭାଗବତ ହେଉଛି ନିଗମ ବୃକ୍ଷର ଫଳ। ପ୍ରାଣୀର କଲ୍ୟାଣ ପାଇଁ ସ୍ୱୟଂ ଭଗବାନ ପରମ ଶାସ୍ତ୍ର ଭାଗବତ ସୃଷ୍ଟି କରିଛନ୍ତି। ଧନ୍ୟବାଦ। ଜୟ ଜଗନ୍ନାଥ।